ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅଷ୍ଟାଦଶ ଲୋକସଭାର ନିର୍ବାଚିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ଲାଗି ଲୋକସଭା ସଚିବାଳୟ ପ୍ରସ୍ତୁତ। ଲୋକସଭା ନିର୍ବାଚନରେ ବିଜୟ ପାଇଁ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ବିଶ୍ୱ ନେତାମାନଙ୍କ ଅଭିନନ୍ଦନ ବାର୍ତ୍ତା। ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ଆଇଆଇଟି ବମ୍ବେକୁ ମିଳିଲା କ୍ୟୁଏସ୍ ମାନ୍ୟତା। ବାୟୁ ଗୁଣବତ୍ତା ଯାଞ୍ଚ ନିମନ୍ତେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହେଲା ଏୟାର ପ୍ରଭା ଆପ୍। ଏବଂ ଚଳିତ ଟି20 ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଆୟର୍ଲ୍ୟାଣ୍ଡକୁ 8 ୱିକେଟ୍ରେ ପରାସ୍ତ କରିଛି। ଅଷ୍ଟାଦଶ ଲୋକସଭାର ନିର୍ବାଚିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଲୋକସଭା ସଚିବାଳୟ ପ୍ରସ୍ତୁତ ଥିବା ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାପଡ଼ିଛି। ଏହି ବିଜ୍ଞପ୍ତିରେ କୁହାଯାଇଛି, ସଦସ୍ୟମାନଙ୍କୁ ସ୍ୱାଗତ କରିବା ଏବଂ ସୁରୁଖୁରୁରେ ପଞ୍ଜୀକରଣ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଲୋକସଭା ସଚିବାଳୟ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି। ସୂଚନା ଅନୁଯାୟୀ ସମୟ ସଞ୍ଚୟ ସହ କାଗଜବିହୀନ ଡିଜିଟାଲ୍ ପ୍ରକ୍ରିୟା ପାଇଁ ଅନ୍ଲାଇନ୍ ଇଷ୍ଟିଗ୍ରେଟେଡ୍ ସଫ୍ଟୱେୟାର ମାଧ୍ୟମରେ ନବନିର୍ବାଚିତ ସଦସ୍ୟଙ୍କ ପଞ୍ଜୀକରଣ କରାଯିବ। ଏହାଛଡ଼ା ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସ୍ଥାୟୀ ପରିଚୟପତ୍ର ଏବଂ ସଦସ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା କାର୍ଡ ପ୍ରଦାନ ପାଇଁ ଲୋକସଭା ସଚିବାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜୁନ୍ 14 ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ସଚିବାଳୟ ପକ୍ଷରୁ ପ୍ରତ୍ୟେକ ସଦସ୍ୟଙ୍କୁ ଭାରତୀୟ ସମ୍ଭିଧାନ, ନିୟମ ଏବଂ ନିର୍ଦ୍ଦେଶନାମା ସମ୍ବନ୍ଧୀୟ ଉପଯୋଗୀ ପ୍ରକାଶନର ନକଲ ପ୍ରଦାନ କରାଯିବ। ନବନିର୍ବାଚିତ ସଦସ୍ୟମାନଙ୍କ ସୁବିଧା ପାଇଁ ବିମାନ ବନ୍ଦର ଏବଂ ରେଳ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜୟ ପାଇଁ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ମିଳିବାରେ ଲାଗିଛି। ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ ଶ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇବା ସହ ପଡ଼ୋଶୀ ପ୍ରଥମ ନୀତିରେ ମରିସସ୍ ସହ ଭାରତର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି। ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ପାଇବା ନେଇ ସେ ଆଶାବାଦୀ ଥିବା କହିଛନ୍ତି। ଶ୍ରୀ ପ୍ରବୀନ୍ଦ ମୋଦିଙ୍କ ବିଜୟକୁ ଐତିହାସିକ ବିଜୟ ବୋଲି ବର୍ଷ୍ଣନା କରି ବାର୍ତ୍ତା ଦେଇଥିଲେ। ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ତୋବଙ୍ଗେ ଏନ୍ଡିଏ ମେଣ୍ଟର ବିଜୟ ଭାରତକୁ ଉଚ୍ଚସ୍ତରକୁ ନେବ ବୋଲି ବାର୍ତ୍ତା ଦେବା ପରେ ଶ୍ରୀ ମୋଦି ଭାରତ ଭୁଟାନ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ ବୋଲି କହିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କମରେଡ୍ ପ୍ରଚଣ୍ଡଙ୍କ ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି, ଭାରତ ନେପାଳ ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ ସେ ନେପାଳର ନିରନ୍ତର ସହଯୋଗ କାମନା କରନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ବିଜୟର ମୁଖ୍ୟ ଆଧାର ବୋଲି ବର୍ଷ୍ଣନା କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହାର ଉତ୍ତରରେ ଶ୍ରୀ ମୋଦି ଭାରତ ଶ୍ରୀଲଙ୍କା ଅର୍ଥନୈତିକ ସହଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ, ଫିଲ୍ଡ ମାର୍ଶାଲ ଶରତ ଫୋନ୍ସେକା, ବିରୋଧୀ ଦଳ ନେତା ସଜିତ ପ୍ରେମଦାସା, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୈଜୁ, ମାଳଦ୍ୱୀପ ଉପରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫ, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ୍, ମାଳଦ୍ୱୀପର ରାଜନେତା ତଥା ଜାତିସଂଘ ସାଧାରଣ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅବଦୁଲ୍ଲା ସାହିଦ, ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲେନ୍ସ ପ୍ରମୁଖ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଲୋକସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ କରିବା ସମ୍ପର୍କିତ ପ୍ରସ୍ତାବକୁ ଏନ୍ଡିଏର ଅଂଶୀଦାର ଦଳଗୁଡ଼ିକ ସମର୍ଥନ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଏନ୍ଡିଏ ନେତାମାନଙ୍କର ଏକ ବୈଠକରେ ଏହି ନିଷ୍ପଭି ହୋଇଛି। ଚଳିତ ସାଧାରଣ ନିର୍ବାଚନରେ ଏନ୍ଡିଏ ବିଜୟୀ ହେବା ପରେ କେନ୍ଦ୍ରରେ ନୂତନ ସରକାର ଗଠନ ଲାଗି ଏହି ବୈଠକରେ ଆଲୋଚନା ହୋଇଥିଲା। ତେଲୁଗୁଦେଶମ ପାର୍ଟିର ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ସଂଯୁକ୍ତର ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲୋକ ଜନଶକ୍ତି ପାର୍ଟି ରାମବିଳାସର ଅଧ୍ୟକ୍ଷ ଚିରାଗ ପାଶୱାନ, ଆପନା ଦଳ ନେତା ଅନୁପ୍ରିୟା ପଟେଲ, ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀ, ଜେଡିଏସ୍ର ଏଚ୍ଡି କୁମାରସ୍ୱାମୀ, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ନେତା ଜିତନ ରାମ ମାନ୍ଝୀ, ଜନସେନା ପାର୍ଟି ନେତା ପବନ କଲ୍ୟାଣଙ୍କ ସମେତ ଏନ୍ଡିଏର ଅଂଶୀଦାର ଦଳଗୁଡ଼ିକର ଅନ୍ୟ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। 543 ଲୋକସଭା ଆସନ ମଧ୍ୟରୁ ଏନ୍ଡିଏ 292 ଆସନ ହାସଲ କରିଥିବାବେଳେ ଇଣ୍ଡି ମେଣ୍ଟ 233 ସିଟ୍ରେ ବିଜୟ ହାସଲ କରିଛି। ଅନ୍ୟାନ୍ୟ ଦଳଗୁଡ଼ିକ 18 ଆସନ ପାଇଛନ୍ତି। ବିଜେପି ଏକାକୀ 240 ସିଟ୍ ପାଇଥିବାବେଳେ ତେଲୁଗୁଦେଶମ 16 ଏବଂ ଜନତା ଦଳ ସଂଯୁକ୍ତ 12 ଆସନ ଅକ୍ତିଆର କରିଛି। ସେହିଭଳି କଂଗ୍ରେସ ଏକାକୀ 69 ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି 37, ତୃଣମୂଳ କଂଗ୍ରେସ 29 ଏବଂ ଡିଏମ୍କେ 22 ଆସନ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ବମ୍ବେ ଆଇଆଇଟି ବମ୍ବେ ଚଳିତ ବର୍ଷ କ୍ୱାକାରେଲି ସାଇମଣ୍ଡସ୍ ଆନ୍ତର୍ଜାତିକ ସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ସ୍ଥାନ ପାଇଛି। ପ୍ରଥମଥର ପାଇଁ ଆଇଆଇଟି ବମ୍ବେ ଶ୍ରେଷ୍ଠ 125 ମଧ୍ୟରେ 118ତମ ସ୍ଥାନରେ ରହିଛି। ମୋଟ 100 ଅଙ୍କରୁ ଏହି ପ୍ରତିଷ୍ଠାନ 56.3% ଅଙ୍କ ହାସଲ କରିଛି। ବିଭିନ୍ନ ମାନଦଣ୍ଡ ଆଧାରରେ ଆଇଆଇଟି ବମ୍ବେ 31ଟି ସ୍ଥାନ ଉପରକୁ ଉଠିଛି। କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସାରା ବିଶ୍ୱରେ ଆଇଆଇଟି ବମ୍ବେ 63ତମ ସ୍ଥାନରେ ରହିଥିବା ଜଣାପଡ଼ିଛି। ସାଧାରଣ ଲୋକଙ୍କୁ ସେମାନଙ୍କ ଅଞ୍ଚଳରେ ବାୟୁ ଗୁଣବତ୍ତା ଜଣାଇବା ସହ ପ୍ରତିକାର ବ୍ୟବସ୍ଥା ଆପଣାଇବା ଲାଗି ଏୟାର ପ୍ରଭା ଆପ୍ ଆରମ୍ଭ ହୋଇଛି। ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଏଏସ୍ କ୍ରିଷ୍ଣନ୍ ଏହି ଏୟାର ପ୍ରଭା ଆପ୍ର ଉନ୍କୋଚନ କରିଛନ୍ତି। ଉନ୍ନତ ଜ୍ଞାନକୌଶଳ ଆଧାରରେ ଏହି ଆପ୍ର ବିକାଶ କରାଯାଇଛି। ଏହି ଅବସରରେ ସେ କହିଛନ୍ତି ଏହି ଆପ୍ ବାୟୁର ଗୁଣବତ୍ତା ପ୍ରଦର୍ଶନ ଦିଗରେ ଯେପରି ଭଲ ଭାବରେ କାର୍ଯ୍ୟ କରିବ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି। ସେ କହିଛନ୍ତି ଏହି ଆପ୍ ମାଧ୍ୟମରେ ପରିବେଶ ମଞ୍ଜୁରୀ ପ୍ରଦାନ କରିବା ସହଜ ହେବ। ବିଶ୍ୱ ପରିବେଶ ଦିବସ ଅବସରରେ ଗତକାଲି ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ ପେଡ଼ ମା କେ ନାମ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦି ଏକ ଚାରାରୋପଣ କରିଛନ୍ତି। ଏହି ଅବସରରେ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତ ଗତ ଦଶନ୍ଧି ମଧ୍ୟରେ ଅନେକଗୁଡ଼ିଏ ସାମୁହିକ ପଦକ୍ଷେପ ନେବା ଫଳରେ ସମଗ୍ର ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇଛି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜରିଆରେ ଶ୍ରୀ ମୋଦି ଭାରତ ସମେତ ବିଶ୍ୱବାସୀଙ୍କୁ ମା'ଙ୍କୁ ସମ୍ମାନ ଜଣାଇ ଆଗାମୀ ଦିନରେ ଗୋଟିଏ ଲେଖାଏଁ ଚାରାରୋପଣ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦୀର୍ଘସ୍ଥାୟୀ ଜୀବନ ଶୈଳୀକୁ ଆପଣାଇବା ପାଇଁ ଏବଂ ଜଙ୍ଗଲ ସମ୍ପଦର ନିରନ୍ତର ବିକାଶ ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ମାଧ୍ୟମ। ଏହି ଅଭିଯାନରେ ନିଜ ମା'ଙ୍କ ସହ କିମ୍ବା ମା'ଙ୍କ ନାଁରେ ଏକ ଗଛ ଲଗାଇବା ଲାଗି ସେ ଅନୁରୋଧ କରିଛନ୍ତି। ପ୍ରତ୍ୟେକଙ୍କ ପାଇଁ ଏହା ଏକ ମୂଲ୍ୟବାନ ଉପହାର ହେବ ବୋଲି କହିବା ସହ ଶ୍ରୀ ମୋଦି ଗଛ ଲଗାଇବା ଫଟୋକୁ ହ୍ୟାସ୍ଟ୍ୟାଗ୍ ପ୍ଲାଣ୍ଟ ଫର୍ ମଦର୍ରେ ପୋଷ୍ଟ କରିବା ଲାଗି କହିଛନ୍ତି। ଚଳିତ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ଆୟାର୍ଲାଣ୍ଡକୁ 8 ୱିକେଟ୍ରେ ପରାସ୍ତ କରିଛି। ଗତକାଲି ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଆୟାର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି 16 ଓଭରରେ ସମସ୍ତ ୱିକେଟ୍ ହରାଇ 96 ରନ୍ ସ୍କୋର କରିଥିଲା। ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡିଆ 3ଟି ୱିକେଟ୍ ନେଇଥିବାବେଳେ ଯଶପ୍ରୀତ ବୁମ୍ରା ଏବଂ ଅର୍ଜଦୀପ ସିଂ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଏହାର ଜବାବରେ ଭାରତ 12 ଓଭର ଓ 2ଟି ବଲ୍ରେ 2 ୱିକେଟ୍ ହରାଇ ବିଜୟ ଲାଭ କରିଥିଲା। କ୍ୟାପ୍ଟେନ୍ ରୋହିତ ଶର୍ମା 52 ଏବଂ ରିଷଭ ପନ୍ଥ 36 ରନ୍ ସ୍କୋର କରିଥିଲେ। ଏହି ଗ୍ରୁପ୍ର ପରବର୍ତ୍ତୀ ମ୍ୟାଚ୍ ଚଳିତ ମାସ 9ରେ ଖେଳାଯିବ। ସେହିଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 3-4 ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, କର୍ଣ୍ଣାଟକର ବାକି ଥିବା ସ୍ଥାନ, ଦକ୍ଷିଣ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ଛତିଶଗଡ଼ର ଦକ୍ଷିଣାଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ପ୍ରବେଶ କରିବାକୁ ଅନୁକୂଳ ସ୍ଥିତି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 7 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳ, ପଶ୍ଚିମବଙ୍ଗ, ସିକ୍କିମ୍ର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ଟିସ୍ତାନ, ମିଜାଫରବାଦ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କେତେକ ସ୍ଥାନରେ ଆସନ୍ତା 3-4 ଦିନ ପର୍ଯ୍ୟନ୍ତ ଅନୁରୂପ ପାଣିପାଗ ରହିବ ବୋଲି ଜଣାପଡ଼ିଛି। ସେହିଭଳି ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନର କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅଷ୍ଟାଦଶ ଲୋକସଭାର ନିର୍ବାଚିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ଲାଗି ଲୋକସଭା ସଚିବାଳୟ ପ୍ରସ୍ତୁତ। ଲୋକସଭା ନିର୍ବାଚନରେ ବିଜୟ ପାଇଁ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ବିଶ୍ୱ ନେତାମାନଙ୍କ ଅଭିନନ୍ଦନ ବାର୍ତ୍ତା। ପ୍ରଥମ ଭାରତୀୟ ଅନୁଷ୍ଠାନ ଭାବେ ଆଇଆଇଟି ବମ୍ବେକୁ ମିଳିଲା କ୍ୟୁଏସ୍ ମାନ୍ୟତା। ବାୟୁ ଗୁଣବତ୍ତା ଯାଞ୍ଚ ନିମନ୍ତେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହେଲା ଏୟାର ପ୍ରଭା ଆପ୍ ଏବଂ ଚଳିତ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଆୟାର୍ଲାଣ୍ଡକୁ 8 ୱିକେଟ୍ରେ ପରାସ୍ତ କରିଛି।